ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଧାନସଭାନ ଗୃହୀଥିଲା ରାଜସ୍ୱ ଓ ପରିଚାଳନା ବିଭାଗର 1,900 କୋଟିରୁ ଅଧିକା ଟଙ୍କାର ଖର୍ଚ୍ଚା ଦାବି। ବିଶୃଙ୍ଖଳିତ ଆଚରଣ ଲାଗି ବିଧାୟକ ତାରାପ୍ରସାଦ ବାହିନୀ ପ୍ରତି 7 ଦିନ ଲାଗି ବିଧାନସଭାନୁ ନିଲମ୍ବିତ। ରାଇଜେ ଆସ୍ଥାନୁ ମୂଲ ହେଲା ଜିଲ୍ଲାସ୍ତରୀୟ ଲକ୍ଷ୍ୟପତି ଦିଦି କର୍ମଶାଳା। ଆଉର୍ ଭାଷା ସାହିତ୍ୟକେ ଆଇବା ପିଢ଼ି ଲାଗି ସୁରକ୍ଷିତ ରଖବାର୍କେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ରାଜ୍ୟପାଳଙ୍କର ଆହ୍ୱାନ। ଏଥର ପୁରା ଖବର। ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ବର ଖେପ୍ର 3 ନମ୍ବର ଦିନେ ଆଜି ଶାସକ ଆଉ ବିରୋଧୀ ଦଳର ସଦସ୍ୟମାନଙ୍କର ଭିତରେ କିଲ୍ଲାଗଗା ହେବାନୁ ଗୃହ କାର୍ଯ୍ୟ ବାର ବାର ପ୍ରଭାବିତ ହୋଇଥିଲା। ସ୍ଥିତି ଚିନ୍ତା ଲାଗି ରହିଥିବାନୁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକେ ଉପରବେଲା 4 ବଜେ ତକ ମୁଲତବୀ ରଖିଥିଲେ। ଉପରବେଲା ଗୃହ କାର୍ଯ୍ୟ ମୂଲ ହେଉନସାର ଫେର ଘାଏ କିଲ୍ଲାଗଗା ଲାଗି ରହିଥିଲା। ଇତାର ଭିତରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚା ଦାବି ଉପରେ ଆଲୋଚନା ହୋଇଥିଲା। ଇ ସମିଆତି ବିଭାଗର 1,900 କୋଟିରୁ ଅଧିକା ଟଙ୍କାର ଖର୍ଚ୍ଚା ଦାବିକେ ମଞ୍ଜୁରୀ ମିଳିଥିଲା। ଆଜି ସକାଳ ବେଳା ପ୍ରଶ୍ନକାଳ ମୂଲ ହେଉନସାର କଂଗ୍ରେସ ଆଉ ବିଜେଡି ସଦସ୍ୟମାନେ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ଗୃହନ ହୋହାଲ୍ଲା କରିଥିଲେ। ହେଲେ ବିରୋଧୀମାନଙ୍କ ରଡ଼ାକିଲ୍ଲା ଥିଭିଲ୍ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ବିଧାନସଭାନ ବିଶୃଙ୍ଖଳିତ ଆଚରଣ ଲାଗି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସୁରମା ପାଢ଼ୀ 7 ଦିନ ତକ ବିଧାନସଭାନୁ ନିଲମ୍ବନ କରିଛନ୍। ସେଆଡ଼େ ତାରା ବାହିନୀପତିଙ୍କର ଉପରେ ଏହି କାର୍ଯ୍ୟାନୁଷ୍ଠାନକେ କଂଗ୍ରେସ ବିଧାୟକମାନେ ବିରୋଧ କରିକରି ବାଚସ୍ପତିଙ୍କର ପୋଡିୟମ ତଳେ ଧାରଣା ଦେଇଥିଲେ। ରାଇଜେ 5,197 ଗାଁ ଆଉ ପଡ଼ା ଗାଁକେ ରାସ୍ତା ତିଆରି କରବାର୍ ଲାଗି ସର୍ଭେ କରାଯାଉଛେ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାନ ଆଜି ଗୋଟେ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଇ ବଛର ଗ୍ରାମ ପଞ୍ଚାୟତ ଆଉ ପଞ୍ଚାୟତ ସମିତିମାନଙ୍କ ତରଫରୁ ରାସ୍ତା ନାଇଁ ଥିଲା ଗାଁମାନଙ୍କୁ ଚିହ୍ନଟ କରାଯାଇଛେ ଆଉ ସରକାରଙ୍କ ସଡ଼କ ଯୋଜନା ଆଧାରଥି ସେ ଇଲାକାମାନଙ୍କୁ ସବୁଦିନିଆ ରାସ୍ତା ତିଆରି ଲାଗି ପଦକ୍ଷେପ ନିଆଯାଉଛେ। ସେନ୍ତା ଗୃହନ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, କେନ୍ଦ୍ର ସରକାରଙ୍କ ଜଲ ଜୀବନ ମିଶନ ଯୋଜନାର ଜରି ଗାଁ ଇଲାକାନ ଝନପିଛା ଦିନକର ପିଇବାର ପାଇଁ ଯୁଗାବାର ହାର 55 ଲିଟର ଧାରିଜ କରାଯାଇଥିଲା ବେଲକେ ରାଇଜେ ଇତାକେ 70 ଲିଟର କରବାରକେ ଯୋଜନା କରାଯାଉଛେ। ଇତାର ସହିତ ଗାଁ ଇଲାକାନ ରହୁଥିବା ଲୋକଙ୍କ ଲାଗି ପିଇବାର ପାଇଁ ଆବଶ୍ୟକତାକେ ପୂରା କରବାରକେ ଭିନ୍ ଭିନ୍ ଜାଗାନ ନଲକୁଆ ଆଉ ସୌରଚାଳିତ ନଲକୁଆ ବ୍ୟବସ୍ଥା କରାଯିବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ସରକାରଙ୍କର ଇ ଆର୍ଥିକ ବଜେଟ୍ରେ 10 ବିଭାଗର ଖର୍ଚ୍ଚା 50% କମ୍ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଆଜି ଇ ବାବଦ ଗୋଟେ ପ୍ରଶ୍ନର ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚା ଫେବୃୟାରୀ ମାସ ଶେଷ ତକ ସବୁନୁ କମ୍ 14% ହୋଇଥିବାର ବେଲ୍କେ କ୍ରୀଡ଼ା ଆଉ ଯୁବସେବା ବିଭାଗ 22%, ଇସ୍ପାତ ଖଣି ଆଉ ମିଶନ ଶକ୍ତି ବିଭାଗ 24% ଅର୍ଥ ଖର୍ଚ୍ଚା କରିଛନ୍। ଇ ଆର୍ଥିକ ବଜେଟ୍ରେ ନିର୍ବାଚନ ଆଉ ବଜେଟ୍ ଉପସ୍ଥାପନଥି ଡେରି ହୋଇଥିବାରୁ କମ୍ ସମୟ ଭିତରେ ବିଭାଗମାନେ ଖର୍ଚ୍ଚା ନାଇଁ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ମୋ ବସ୍ ଗାଡ଼ି ଦୁର୍ଘଟଣାଥି ଭିନ୍ ଭିନ୍ ଇଲାକାନ 16 ଜଣଙ୍କର ଜୀବନ ଯାଇଛେ ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ବିଧାନସଭାନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କର ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍, ଦୁର୍ଘଟଣା ରୋକବାର ଲାଗି ବସ୍ମାନଙ୍କର ଘଣ୍ଟା ପ୍ରତି ବେଗ ଧାରିଜ କରାଯାଇଛେ। କ୍ରୁଟ୍ ଜରିଏ 2019 ବର୍ଷରୁ ଇହାଦେ ତକ ଦୁର୍ଘଟଣାଥି ଜୀବନ ଯାଇଥିବା ଲୋକଙ୍କର ପରିବାରକେ ପାଖାପାଖି 2,95,00,000 ଟଙ୍କା ବୀମା ପଲିସି ବାବଦେ ସାହାଯ୍ୟ ଦିଆଯାଇଛି। 2023-24 ଆର୍ଥିକ ବଜେଟ୍ରେ 40 ରାସ୍ତା ଆଉ 2 ସେତୁ ତିଆରି ଲାଗି ପଦକ୍ଷେପ ନିଆଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାନ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଗୋଟେ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଯୋଜନାଥି ଇସବୁ ପ୍ରକଳ୍ପ କାମ ଅନୁମୋଦନ ହୋଇଛେ ଆଉ ଇହାଦେ ସେସବୁ କାମର ଟେଣ୍ଡର ପ୍ରକ୍ରିୟା ସରିକରି କାମ ମୂଲ ହୋଇଛେ। ଇସବୁ କାମ ଲାଗି 2024-25 ଆର୍ଥିକ ବଜେଟ୍ରେ 100 କୋଟି ଟଙ୍କା ବ୍ୟୟବରାଦ ହୋଇଛେ ଆଉ ସେଥିର ଭିତରୁ 8 କୋଟିରୁ ଅଧିକା ଟଙ୍କା ଖର୍ଚ୍ଚା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜର ସବୁ ଜିଲ୍ଲାନ ଆଜିଠାନୁ ଲକ୍ଷ୍ୟପତି ଦିଦି କର୍ମଶାଳା ମୂଲ ହୋଇଛେ। ତଲ ସ୍ତରଥି ଅଏତକାନୁ ଅଏତକା ଲକ୍ଷ୍ୟପତି ଦିଦି ତିଆରି କରବା ଲାଗି କର୍ମଶାଳାଥି ଆଲୋଚନା କରାଯାଇଛେ। ଇତାର ସହିତ ଭିନ୍ ଭିନ୍ ସରକାରୀ ବିଭାଗର ସହଭାଗିତାଥି ସମ୍ଭାବ୍ୟ ଲକ୍ଷ୍ୟପତି ଦିଦିମାନଙ୍କର କ୍ଷମତା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆଉ ବ୍ୟବସାୟ ବଢ଼ାବାର ବାଗି ଦିଗ୍ ଉପରେ ବିଶେଷ ଧ୍ୟାନ ଦିଆଯାଉଛେ। ଇଥି ଫି ଜିଲ୍ଲା ଷ୍ଟିଅରିଂ କମିଟିର ସଦସ୍ୟ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମ୍ଭାବ୍ୟ ଲକ୍ଷ୍ୟପତି ଆଉ ସଫଳ ଲକ୍ଷ୍ୟପତି ଦିଦିମାନେ ଭାଗ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ସହଭାଗିତା ଥି ରାଜ୍ୟ ସରକାର ଓଡ଼ିଶା ଜୀବିକା ମିଶନ ଜରିଏ ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜିଲ୍ଲାସ୍ତରୀୟ କର୍ମଶାଳାମାନଙ୍କୁ ଭିଡ଼ିଓ ଜରିଏ ବାର୍ତ୍ତା ଦେଇଛନ୍। ସେ କହିଛନ୍,
ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାବେଳେକେ ସମସ୍ତ ଜିଲ୍ଲାରେ ଲକ୍ଷପତି ଦିଦିମାନଙ୍କୁ ମିଶନ ମୋଡ଼ରେ ନେବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ଏକ ସାଧୁବାଦ ଉଦ୍ୟମ। ୱାନ୍ ପ୍ରଡକ୍ଟ ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟରେ ଯିବୁ। ମହିଳାଙ୍କ ପାଖେ ଫୁଡ୍ ପ୍ରୋସେସିଂ ୟୁନିଟ୍ ନାହିଁ, ତାକୁ ବି ପହଞ୍ଚାଇବୁ। ଯେଉଁଠି ଯାହା କଞ୍ଚାମାଲ ମହଜୁଦ ଅଛି, ଯେମିତି କନ୍ଧମାଳରେ ଆମ୍ବ, ବରଗଡ଼ରେ ଟମାଟୋ, ଏ ଯାହା ଅଛି ତାକୁ ବେସ୍ କରି ମହିଳାମାନେ ଲକ୍ଷ୍ୟପତି ବନିବେ।
ଇନ ଜନେଇ ଦିଆଯାଇପାରେ ଯେ ଆଜତକ ଓଡ଼ିଶା ନ 8 ଲକ୍ଷ ନୁ ଅଧିକା ଲକ୍ଷପତି ଦିଦି ତିଆରି ହୋଇଛନ୍। ଆକାଂକ୍ଷୀ ଆଉ ଆଦିବାସୀ ଜିଲ୍ଲା ନ 1,60,000 ନୁ ଅଧିକା ଲକ୍ଷପତି ଦିଦି ରହିଛନ୍। ନୂଆ ଲକ୍ଷପତି ଦିଦିମାନଙ୍କର ପ୍ରଶିକ୍ଷଣ ଆଉ ବ୍ୟବସାୟ ବିକାଶ BDP ଯୋଜନା ତିଆରି କରାଯାଉଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହୋଇଥିବା ଲକ୍ଷପତି ଦିଦି କର୍ମଶାଳାଥି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର, ଆଘର ବିଧାୟକ ନାଉରୀ ନାୟକ ଆଉ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ସଦର ପୁରୁଣା ପୁଲିସ ପଡ଼ିଆନ ହୋଇଥିବା କର୍ମଶାଳାଥି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଟଙ୍କାକେ ଠିକ୍ ଭାବେ ବ୍ୟବହାର କରିକି ବିକାଶ ଦିଗେ ଆଗ୍କେ ବଢ଼ବାର୍କେ ଆହ୍ୱାନ ଦେଇଛନ୍। ସେନ୍ତା ବଲାଙ୍ଗୀର କୋଶଲ କଳାମଣ୍ଡଳ ପଡ଼ିଆଠାରେ ହୋଇଥିବା କର୍ମଶାଳାଥି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇକରି ଜିଲ୍ଲାନ 50,000 ଲକ୍ଷପତି ଦିଦି ତିଆରି କରବାର ଲାଗି ପ୍ରଶାସନ ତରଫୁ ଯୋଜନା କରାଯାଉଛି ବୋଲି କହିଛନ୍। ଏହାଦେ ଜିଲ୍ଲାନ 23,000 ଲକ୍ଷପତି ଦିଦି ଅଛନ୍ ବୋଲି ଜିଲ୍ଲାପାଳ ଏ ଅବସରରେ ସୂଚନା ଦେଇଛନ୍। ଓଡ଼ିଆ ଭାଷାର ଉନ୍ନତି ଆଉ ପ୍ରଚାର ପ୍ରସାର ଲାଗି ଆଜ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯାଉଛି। ଫି ବଛର 11 ମାର୍ଚ୍ଚରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଭାବେ ରାଜ୍ୟ ସରକାର ପାଳନ କରୁଛନ୍। ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍, ଗୌରବମୟ ସାହିତ୍ୟ ପରମ୍ପରା ରଖିଥିବା ଓଡ଼ିଆ ଭାଷାକେ ଶାସ୍ତ୍ରୀୟ ମାନ୍ୟତା ମିଲ୍ବାଟା ତାର୍ ଲାଗି ଉଚିତ ସମ୍ମାନ ଆଏ। ଭାଷା ସାହିତ୍ୟକେ ଆଇବା ପିଢ଼ି ଲାଗି ସୁରକ୍ଷିତ ରଖବାର୍କେ ଡିଜିଟାଲକରଣ, କୃତ୍ରିମ ବୁଦ୍ଧିମତା ଆଉ ଭାଷାଗତ ଗବେଷଣାକେ ଅପ୍ନାବାର ଲାଗି ରାଜ୍ୟପାଳ ଆହ୍ୱାନ ଦେଇଛନ୍। ଏ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଆଇବା ଦିନେ ରାଜ୍ୟ ଜନଜାତୀୟ ଭାଷାକେ ନେଇକରି ଓଡ଼ିଆ କୁଟିଆ କୁଇ ଶବ୍ଦକୋଷ ତିଆରି କରାଯିବା ବୋଲି ଭାଷା ପ୍ରତିଷ୍ଠାନ ତରଫରୁ କୁହାଯାଇଛି। ଇତାର ଛଡ଼ା ପୁରୁଣା କାବ୍ୟକୋଷ, ସରଳା ଶବ୍ଦକୋଷ ଆଉ ଉତ୍କଳ ଭାଷା ଅଭିଧାନ ବନାବାର କାମ ତୁର୍ତ୍ତି କରାଯିବା ବୋଲି ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ ଖୁବ୍ ଜଲ୍ଦି ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ସେ କହିଛନ୍, ସରକାରୀ ସ୍ତରନ ଇ ବାବଦେ ଆଲୋଚନା କରାଯାଉଛି ଆଉ ଭିନ୍ ଭିନ୍ କାର୍ଯ୍ୟକ୍ରମ ଜରି ଅଭିଭାବକମାନଙ୍କୁ ଜଣାଯାଉଛି। ସେନ୍ତା ଇ ବାବଦେ ଶିକ୍ଷକମାନଙ୍କୁ ତାଲିମ ବିଲ୍ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। କୃଷି ଅର୍ଥନୀତିକେ ବର୍କସ୍ କରବାର ଦିଗେ ମହିଳାମାନଙ୍କର ଭାଗିଦାରୀ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଭୁବନେଶ୍ୱରଠାରେ ଥିବା କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ସିୱାଠାରେ ହୋଇଥିବା 3-ଦିନିଆ ଗୋଟିଏ ସମ୍ମିଳନୀ ଉଦ୍ଯାପନୀ ସମାରୋହ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍, ବିହନ ବୁନବାନୁ ମୂଲ କରିକରି ଘିନାବିକା ବ୍ୟବସ୍ଥାକେ ଆଗ୍କେ ବଢ଼ାବା ଲାଗି ମହିଳା ଚାଷୀମାନଙ୍କର ସିଧାସଳଖ ଯୋଗଦାନ ରହିଛି। ଇ ବଛରର ପହିଲା ଚନ୍ଦ୍ରଗ୍ରହଣ ଆଇବା 14 ତାରିଖ ଦିନ ହେବା। ଇଟା ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଆଉ ଦକ୍ଷିଣ ଆଟ୍ଲାଣ୍ଟିକ୍ ମହାସାଗର ଇଲାକାନ ଦେଖାଯିବା। ହେଲେ ଭାରତନ ଇଟା ଦୃଶ୍ୟମାନ ନାହିଁ ହୁଏ। ଭାରତୀୟ ସମୟ ସକାଳର 10:49 ଚନ୍ଦ୍ରଗ୍ରହଣ ମୂଲ ହେଇକରି ଦ୍ୱିପହର 2:18 ଶେଷ ହେବା। ଇ ସମୟଥି ଜନ୍ ପରଛା ଲାଲ ରଙ୍ଗର ଦେଖାଯିବା। କଳାହାଣ୍ଡି ଜିଲ୍ଲାର ସିକେର କୁପାଗଠାରେ ଥିବା CRPF 64 ବାଟାଲିୟନ ତରଫୁ 15-ଦିନିଆ ସିଲେଇ ତାଲିମ କାର୍ଯ୍ୟକ୍ରମ ମୂଲ ହୋଇଯାଇଛି। ଭବାନୀପାଟନାର ମେସର୍ସ ଓଡ଼ିଶା ଆର୍ଟ ଆଣ୍ଡ କ୍ରାଫ୍ଟ ମିଶନ ସହଯୋଗଥି ହୋଇଥିବା ଏହି କାର୍ଯ୍ୟକ୍ରମକେ ସମ୍ବଲପୁର ରେଞ୍ଜର ଡେପୁଟି ଇନ୍ସପେକ୍ଟର ଜେନେରାଲ ଦିଲୀପ କୁମାର ଅମ୍ବେସ ଉଦ୍ଘାଟନ କରିଛନ୍। ମାଓ ଇଲାକାନ ସୁରକ୍ଷା ବାହିନୀ ସେନର ଲୋକମାନଙ୍କର ଭିତରେ ସମ୍ପର୍କ ବଢ଼ାବାର ସହିତ ସେନର ମହିଳାମାନଙ୍କର ଦକ୍ଷତା ବଢ଼ାବାର ଦିଗେ ସାହାଯ୍ୟ କରବା ବୋଲି ଅତିଥିମାନେ ଏହି ଅବସରରେ କହିଛନ୍। ଶେଷ ମୁଖ୍ୟ ଖବର ଫେର ଘାଏ। ବିଧାନସଭାନ ଗୃହୀତ ହେଲା ରାଜସ୍ୱ ଓ ପରିଚାଳନା ବିଭାଗର 1,900 କୋଟି ନୁ ଅଧିକା ଟଙ୍କାର ଖର୍ଚ୍ଚା ଦାବି। ବିଶୃଙ୍ଖଳିତ ଆଚରଣ ଲାଗି ବିଧାୟକ ତାରାପ୍ରସାଦ ବାହିନୀପତି 7 ଦିନ ଲାଗି ବିଧାନସଭାନୁ ନିଲମ୍ବିତ। ରାଜ୍ୟ ଆସ୍ଥାନୁ ମୂଲ ହେଲା ଜିଲ୍ଲାସ୍ତରୀୟ ଲକ୍ଷ୍ୟପତି ଦିଦି କର୍ମଶାଳା ଆଉ ଭାଷା ସାହିତ୍ୟକେ ଆଇବା ପିଢ଼ି ଲାଗି ସୁରକ୍ଷିତ ରଖବାର୍କେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ରାଜ୍ୟପାଳଙ୍କର ଆହ୍ୱାନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।